ମୁଁ ପ୍ରଦୀପ୍ତ ଦାସ ୱାର୍ଡ ନମ୍ବର 18 ରୁ କହୁଛି ଆଜ୍ଞା, କିମିରିଆ ବସ୍ତି। ମେନ୍ ଜିନିଷ ହେଲା ଆମର ଏଠି ଏଇ ଡ୍ରେନେଜ୍ର ବହୁତ ସମସ୍ୟା ରହୁଛି, ଯାହାଫଳରେ ଆମେ ବହୁତ ବାର କମ୍ପ୍ଲେନ୍ କଲା ପରେ ବି ଏ ଡ୍ରେନ୍ର କିଛି ସମସ୍ୟା ସମାଧାନ ହୋଇପାରୁନି, ଯାହାଦ୍ୱାରା କି ଅଳିଆ ଆବର୍ଜନା ସହିତ ଆମେ ଘର ଚାରିକାନ୍ଥ ଭିତରେ ରହୁଛୁ। କାରଣ ସେ ଘର ଚାରିପଟ ହିଁ ଡ୍ରେନ୍ର ଯେତେ ଅଳିଆ ପାଣି ଆମର ଟୋଟାଲ ବସ୍ତିର ଟୋଟାଲ ଚାରିଆଡ଼ ପାଣି ଏଇପଟେ ହିଁ ପ୍ରବେଶ କରୁଛି, ତେଣୁ ୟାକୁ କେମିତି ଏହା କିଛି ସଲ୍ୟୁସନ୍ କରାଗଲେ ତେଣୁ ମୁଁ କିଛି ଉପକୃତ ହେବି।